ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କର ଏକ ସୁନ୍ଦର ଗଳ୍ପ ଭଦ୍ରଲୋକ। ଅଚିହ୍ନା ଅକ୍ଷର ଚିଠି ଅଜଣା କୌତୂହଳରେ ମନକୁ ସବୁକାଳେ ଉଲ୍ଲସିତ କରେ, କିନ୍ତୁ ଚିଠିଟା ଶେଷ କଲାବେଳକୁ ଶୁଭଦା ବିସର୍ଣ୍ଣ ହୋଇଯାଇଥିଲେ। କୈଶୋରର ସ୍ୱପ୍ନ ସବୁ ଭଳି ଦୂର ସମୟର ସୁଅରେ ଧୋଇ ହୋଇ ଅକ୍ଷରଗୁଡ଼ାକ ଅଚିହ୍ନା ପାଲଟି ଯାଇଥିଲେ ବି ଚିଠି ଶେଷର ସେହି ନାଁଟି ନିଜ ଗାଁ ଆକାଶର ଜହ୍ନ ଭଳି ଉଜ୍ଜ୍ୱଳ, ସ୍ନିଗ୍ଧ ଆଉ ଚିର ଅଭୁଲା ହୋଇ ସ୍ମୃତିପଟରେ ଜିକ୍ ଜିକ୍ ହେଉଛି। ଆହା, ସେ ଆସି ଦାଣ୍ଡ ଦୁଆରୁ ଫେରିଗଲେ। ଥରେ ନୁହେଁ, ଚାରି ଚାରି ଥର ଶୁଭଦାର ଉଆସ ଚାରିପଟେ ପହରା ଦେଉଥିବା ଅତି ବିଶ୍ୱସ୍ତ ଏବଂ କର୍ତ୍ତବ୍ୟନିଷ୍ଠ ଦ୍ୱାରରକ୍ଷୀ ଏବଂ ଦେହରକ୍ଷୀମାନେ ତାଙ୍କୁ ବାହାରୁ ବାହାରୁ ଘଉଡ଼ାଇ ଦେଲେ। ସୁଭଦା ସେମାନଙ୍କୁ ଶାସ୍ତି ଦେବ କି? କିନ୍ତୁ ସେମାନେ ତ ସୁଭଦାର ନିର୍ଦ୍ଦେଶ ହିଁ ପାଳନ କରିଛନ୍ତି। ବିନା କାରଣରେ ଆଜିକାଲି ତାର ବହୁତ ସମୟ ଅଯଥା ଲୋକଙ୍କ ପିଛାରେ ଖର୍ଚ୍ଚ ହୋଇଯାଏ। ପଦସ୍ଥ ସ୍ୱାମୀଙ୍କ ସୁପାରିଶ ଏବଂ ଅନୁଗ୍ରହ ମିଳିବାରେ ସୁଭଦା ହିଁ ଯେମିତି ଏକମାତ୍ର ନିର୍ଭରଯୋଗ୍ୟ ମାଧ୍ୟମ। ସେହି କାରଣରୁ ବହୁ ସାଂସ୍କୃତିକ ଅନୁଷ୍ଠାନ, ସମାଜସେବୀ ସଂସ୍ଥା, କ୍ଲବ, ମହିଳା ସମିତି, ସଭା ସମିତି ଏବଂ ଉତ୍ସବ ଅନୁଷ୍ଠାନରେ ଯୋଗ ଦେବା ପାଇଁ, ଉପଦେଷ୍ଟା ହେବା ପାଇଁ ବା କାର୍ଯ୍ୟକାରୀ ସମିତିର ସଭ୍ୟ ହେବା ପାଇଁ ତା ଉପରେ ଚାପ ପଡ଼େ। ତା ଭିତରେ ନାହିଁ ନଥିବା ପ୍ରତିଭାର ଆବିଷ୍କାର କରି ତାକୁ ବେଳେବେଳେ ଅପଦସ୍ଥ କରିପକାନ୍ତି ସେମାନେ। ସେଇଥିପାଇଁ ସୁଭଦାର କଡ଼ାକଡ଼ି ନିର୍ଦ୍ଦେଶ, ଲୋକ ଦେଖି ଭିତରକୁ ଛାଡ଼ିବ ବା ବାହାରୁ ଫେରାଇଦେବ। ସ୍କୁଲ ଯାଉଥିବା ସୁଭଦାର ପୁଅ ଝିଅମାନେ ବି ଜାଣିଗଲେଣି କେଉଁ ଲୋକ ବୈଠକ କରି ବସିବାର ଯୋଗ୍ୟ, କିଏ ବାହାରେ ଅପେକ୍ଷା କରିବା କଥା, କିଏ ଫାଟକ ସେପଟୁ ଫେରିଯିବା ଉଚିତ। ସେହି ଗଣନା ଅନୁସାରେ ସେମାନେ ଜଗି ରଖି ଫୋନରେ ବି ଉତ୍ତର ଦେଇ ଶିଖିଗଲେଣି। ପିଲାମାନେ ଉପସ୍ଥିତ ବୁଦ୍ଧି ଖଟାଇ ଡାହା ମିଛ କହିବା ବେଳେ ସୁଭଦାକୁ ଖରାପ ଲାଗେ, କିନ୍ତୁ ସବୁ ସତ କହିଲେ ଗୁଡ଼ାଏ ଝାମେଲାରେ ପଡ଼ିବାକୁ ହୁଏ। ଆଜିକାଲି ନିଜ ଘର ଅପେକ୍ଷା ଅନ୍ୟ ଘର ବୈଠକ ଘରେ ସମୟ କଟାଇବାରେ ବେଶୀ ଆଗ୍ରହ ଏବଂ ଆନନ୍ଦ ପାଆନ୍ତି କିଛି କରୁନଥିବା ଅଥଚ ଅବିରତ କାର୍ଯ୍ୟବ୍ୟସ୍ତତାରେ ଧାଁଦୌଡ଼ କରୁଥିବା ଭଦ୍ରଲୋକମାନେ। ତା ବୋଲି ଶେଷରେ ତାଙ୍କୁ ହିଁ ଫେରିବାକୁ ହେଲା ଫାଟକ ପାଖରୁ। ଥରେ ହେଲେ ଏମାନେ ସୁଭଦାକୁ ପଚାରିଲେନି ସେ କିଏ, ତାଙ୍କୁ ଘରକୁ ଡାକିବା ଉଚିତ କି ନା। ସୁଭଦା ସେଦିନ ସାରା ଦିନ ଅବ୍ୟକ୍ତ ବେଦନାରେ କୁହୁଳିଲା ଏବଂ ବିନା କାରଣରେ ସମସ୍ତଙ୍କ ଉପରେ ଚିଡ଼ଚିଡ଼ ହେଲା। ଶେଷ ଥର ପାଇଁ ଗତ ବୁଧବାର ଦିନ ସକାଳେ ଆସି ଫେରିଯାଇଛନ୍ତି ବୋଲି ଚିଠିରେ ଲେଖା ଅଛି। ବୋଧହୁଏ ସକାଳେ ସୁଭଦା କୁଆଡ଼େ ଯାଇଥିଲା। ସୁଭଦା ମନେ ପକାଇଲା, ନା, ସେଦିନ ସେ ସକାଳ ସାରା ଘରେ ହିଁ ଥିଲା, ତେବେ ସେ ଫେରିଗଲେ କାହିଁକି। ସୁଭଦା ଗୋଟି ଗୋଟି କରି ସମସ୍ତଙ୍କୁ ପଚାରିଲା, କେହି ଭଦ୍ରଲୋକ ସେଦିନ ତାଙ୍କୁ ଆସି ଖୋଜିଥିଲେ କି? ସମସ୍ତେ ମନେ ପକାଇ କହିଲେ, ନା, କେହି ଭଦ୍ରଲୋକ ସେଦିନ ଆସି ସୁଭଦାଙ୍କୁ ଖୋଜି ନାହାନ୍ତି। ଯେଉଁ କେତେଜଣ ସୁଭଦାଙ୍କ ଦେଖା ନ ପାଇ ଫେରିଯାଇଛନ୍ତି, ସୁଭଦା ସେମାନଙ୍କୁ ଦେଖା ଦେବାକୁ ଚାହିଁଲେ ନାହିଁ ବୋଲି ସେମାନଙ୍କୁ ଫେରାଇ ଦିଆଯାଇଛି। ଏମିତି ତ ସବୁଦିନ ହୁଏ, କେତେ ଲୋକ ବୈଠକ ଘରେ ବସନ୍ତି, କେତେକ ବାହାରୁ ଫେରିଯାଆନ୍ତି। ସେଦିନ କେହି ଫେରିଯାଇଛି ବୋଲି ସୁଭଦା ଏତେ ବିବ୍ରତ କାହିଁକି? ଥରେ ନୁହେଁ, ଚାରି ଚାରି ଥର ସେ ଆସି ସୁଭଦାର ବନ୍ଦ ଫାଟକ ପାଖରୁ ଫେରିଯାଇଛନ୍ତି ବୋଲି ଭାବିବା ମାତ୍ରେ ଗୋଟାଏ ଗୁରୁତର ଅପରାଧ ସୁଭଦାର ଛାତି ଭିତରେ ଅଜଗର ସାପ ଭଳି ଗୁଡ଼େଇ ହୋଇ ଚକାବନ୍ଧ ଥାଏ, ତାକୁ ଅସ୍ୱସ୍ତିରେ ଅସ୍ଥିର କରୁଥାଏ। ତାର ଏହି ଭାବପ୍ରବଣତାକୁ ବୁଝିବା ପାଇଁ ଘରେ କେହି ନାହାନ୍ତି। ଏମିତିଆ କଥାଟାଏ ପଦସ୍ଥ ସ୍ୱାମୀଙ୍କୁ ବି କହି ତାଙ୍କର ସମୟ ନଷ୍ଟ କରାଯାଇପାରେନା। ପିଲା ଏକଥା ଶୁଣି ଅବଜ୍ଞାରେ ହସି ଉଡ଼େଇବେ। ସୁଭଦା କାହାକୁ ଏକଥା ବୁଝାଇବ ଯେ ଯିଏ ଆସି ବାରମ୍ବାର ତାର ଉଆସ ଦୁଆରରୁ ଫେରିଯାଇଛନ୍ତି, ସେ ତାର ହୃଦୟ ଭିତରେ ଆସନ ଜମାଇ କେତେ କାଳରୁ ବସିଛନ୍ତି ବୋଲି। ଆଉ ଥରେ ଚିଠିଟାକୁ ପଢ଼ିଲା ସୁଭଦା। ଏଥର ଅକ୍ଷର ଚିହ୍ନା ଚିହ୍ନା, କଥାଗୁଡ଼ାକ ଯେମିତି ନିଜ ଭିତରୁ ଭାସି ଆସୁଛି। ଲେଖା ଥିଲା, ମା ସୁଭଦା, ଜଗନ୍ନାଥଙ୍କ କୃପାରୁ ସର୍ବଶୁଭରେ ଥା। ତୋର ସବୁ ସୁଖବର, ତୋ ସ୍ୱାମୀଙ୍କର ଯଶଖ୍ୟାତି, ତୋ ପିଲାମାନଙ୍କର କୃତିତ୍ୱ ସବୁ ଖବର ମୁଁ ରଖିଛି ଆଉ ସୁଖୀ ହୋଇଛି। ଏବେ ମୁଁ ଅକର୍ମଣ୍ୟ, ତଥାପି ଯାଇଥିଲି ଚାରି ଚାରି ଥର ଖାସ୍ ତତେ ଦେଖିବା ପାଇଁ। ଥରେ ତୁ ବାହାରକୁ ଯାଇଥିଲୁ, ଆଉ ଥରେ ଠାକୁର ପୂଜାରେ ବସିଥିଲୁ। ତାପରେ ଥରକ ବୈଠକ କରେ ଭଦ୍ରଲୋକମାନେ ଥିବାରୁ ତୁ ବ୍ୟସ୍ତ ଥିଲୁ। ଶେଷ ଥରକ ତୁ ଗାଧୁଆ ଘରେ ଥିଲୁ, ମୁଁ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲି, ମାତ୍ର ତୋର ଲୋକମାନେ କହିଲେ ଘର ସାମ୍ନାରୁ ହଟିଯାଅ, ସାହେବ ଆସିବେ, ଗସ୍ତରେ ଯାଇଛନ୍ତି ଚାରିଦିନ ହେବ, ଆଜି ଫେରିବେ। ବାହାର ପାଚେରୀର ଶେଷ ମୁଣ୍ଡରେ ଓଳିଟିଏ ଠିଆ ହେଲି, ତୁ ପଦାକୁ ବାହାରିଲୁ ନାହିଁ, ତୋ ସ୍ୱାମୀ ଫେରିଲେ, ଭାରି ଦୟାବନ୍ତ ପୁରୁଷ, ମନଟା ଆକାଶ ଭଳି ଉଚ୍ଚ, ପୃଥିବୀ ଭଳି ଖୋଲା ଆଉ ଉଦାର। ମୋ ଉପରେ ଆଖି ପଡ଼ିଯିବା ମାତ୍ରେ ଟିକିଏ ଅଟକିଗଲେ, ପକେଟରୁ ଟଙ୍କା ଦୁଇଟି କାଢ଼ି ବଢ଼ାଇ ଦେଲେ, କହିଲେ, ନିଅ ବୁଢ଼ା, କେତେ ଖରାଟରେ ଠିଆ ହେଇଛ, ଯାଅ ଏଥର। ମୋତେ ଭିକାରୀ ଭାବିଲେ ବୋଲି ମୋର ମନ ଦୁଃଖ ହେଲାନି, ମୋର ରୂପ ଆଉ ଭେକ ତ ସେମିତି ହେଇଛି, ବରଂ ଖୁସି ହେଲି ତାଙ୍କର ବଦାନ୍ୟତା ଦେଖି। ଟଙ୍କା ଦୁଇଟି ନେଲି, ନହେଲେ ସକାଳୁ ସକାଳୁ ସେ ମନ ଖରାପ କରିଥାନ୍ତେ। ସେ ଗଲାପରେ ତାଙ୍କର କଲ୍ୟାଣ କାମନା କରି ଟଙ୍କା ଦୁଇଟି ଦେଇଦେଲି ରାସ୍ତାରେ ଯାଉଥିବା ଭିକାରିଣୀ ବୁଢ଼ୀକୁ। ରାସ୍ତାରେ ଭିକାରୀଙ୍କର କେଉଁ ଅଭାବ ଅଛି ଯେ, ତୋ ପାଖକୁ ଆସିଥିଲି ଗୋଟେ ଜରୁରୀ କାମରେ, କେଉଁଦିନ ମରିଯିବି କିଏ କହିବ, ଗୋଟାଏ ଗୋଡ଼ ଜାଣ ମଶାଣିରେ ଦେଇ ଆସିଛି। ପୁଅ ବୋଲି ଗୋଟିଏ ଯେ IFL ହୋଇ ପାଠରେ ଡୋରି ବାନ୍ଧିଲା, ଏବେ ବେକାର, ମୋର କିଛି ଉପାୟ ନାହିଁ, ତୁ ସାହାଯ୍ୟ କରିବୁ, ଏଇ ଆଶାରେ ଆସିଲିଣି 4 ଥର, ଈଶ୍ୱରଙ୍କର ଫରାଦ ନାହିଁ, କେମିତି ତୋ ସାଙ୍ଗେ ଦେଖା ହେବ। ଥରେ ଗାଁରୁ ଭୁବନେଶ୍ୱର ଯିବାରେ 15 ଟଙ୍କା ଖର୍ଚ୍ଚ, ମୋର ଶକ୍ତି ପାଉନାହିଁ, ସାମର୍ଥ୍ୟ କୁଳାଉ ନାହିଁ, ତୁ ଉତ୍ତର ଦେଲେ ଯାହା କିଛି କରିବି, ଅକର୍ମଣ୍ୟ ହେବାରୁ ତୋର ସାହାଯ୍ୟ ଲୋଡ଼ିଲି, କିଛି ଖରାପ ଭାବିବୁ ନାହିଁ। ଇତି ମାଷ୍ଟ୍ରେ ସମୟର ଚକ ତଳେ ଘସରା ହୋଇଯାଇଥିବା ଅସ୍ପଷ୍ଟ ମୂର୍ତ୍ତିଟିଏ ଆଖି ଆଗରେ ସ୍ପଷ୍ଟ ହୋଇ ଦିଶୁଛି। ଚତୁର୍ଦ୍ଧା ମୂର୍ତ୍ତି ଭଳି ନିଦାପିଟା ଶ୍ୟାମଳ ବିଶାଳ ମୂର୍ତ୍ତିଟିଏ, ଗୋଲ ମୁଣ୍ଡ, ଚକା ହିଁ ମୁହଁ, ବଡ଼ ବଡ଼ ଗଭୀର ଆଖି, ପୃଥୁଳ ଉଦର, ଖମ୍ବ ଭଳି ମଜବୁତ ଗୋଡ଼ ହାତ, କବାଟ ଭଳି ଚଉଡ଼ା ଚବର ପିଠି, ଖଇର ବୋଳରେ ନାଲି ପଡ଼ିଥିବା ପାନଖିଆ ଓଠ, ସବୁତକ ଏକାଠି ମିଶାଇଦେଲେ ସେ ହେବେ ନାରଣ ମାଷ୍ଟ୍ରେ। ଆଖି ବୁଝି ସେହି ରୂପକୁ ମନେ ପକାଇଲେ ଦିଶିବ ଜଗନ୍ନାଥଙ୍କର ରୂପ, ମନରେ ଭୟ ନୁହେଁ, ଭକ୍ତି ଭରିଯିବ, ଶ୍ରଦ୍ଧା ଉଛୁଳି ଉଠିବ। ପଦ୍ମାସନ ପକାଇଲା ଭଳି ଚଉତା ଚକା ପାରି ସେ ବସନ୍ତି, ପାଖିକିଆ କରି ବାଁ ଜଙ୍ଘ ଉପରେ ସୁଭଦ୍ରାକୁ ବସାଇ ପାଠ ଆରମ୍ଭ କରିଥିଲେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଲେଖି ଅକ୍ଷର ଶିଖାଇଥିଲେ। କାହାଣୀ କହୁ କହୁ, ଗେଲ କରୁ କରୁ, କୁତୁ କୁତୁ, ହସାଉ ହସାଉ ନାରାୟଣ ମାଷ୍ଟର ଚଗଲା ପିଲାକୁ ପାଠ ପଢ଼ାନ୍ତି। ମଲା କାଉଚିଆ ସାପ ଭଳି ସରୁ ବେତଟିଏ ନିର୍ଜୀବ ହୋଇ ପଡ଼ିଥାଏ ଦୂରରେ, କେବେ ଦରକାରରେ ଆସେ ନାହିଁ। ପିଲାଏ ନାରାୟଣ ମାଷ୍ଟରଙ୍କୁ ଭୟ କରନ୍ତି ନାହିଁ, ଭଲ ପାଆନ୍ତି, ଅବଜ୍ଞା କରନ୍ତି ନାହିଁ, ସମ୍ମାନ କରନ୍ତି। ସ୍କୁଲ ରେଜିଷ୍ଟରରେ ନାଁ ଲେଖା ହେଲା ବେଳେ ଶୁଭଲକ୍ଷ୍ମୀ ପରିବର୍ତ୍ତେ ଶୁଭଦାଦ ଲେଖିଥିଲେ ନାରାୟଣ ମାଷ୍ଟ୍ରେ। କହିଥିଲେ, ଆମର ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ତିନି ଅକ୍ଷର ଶୁଭ, ସୁଭଦା କାଲି ଲକ୍ଷ୍ମୀ ହେବ ନାହିଁ, ସରସ୍ୱତୀ ବି ହେବ, ସମସ୍ତଙ୍କ ପାଇଁ ଶୁଭଦାୟିନୀ ହେବ। ବାପା ଖୁସି ହୋଇଥିଲେ, ସେଇଦିନୁ ସେ ହେଲା ଶୁଭଲକ୍ଷ୍ମୀ ପରିବର୍ତ୍ତେ ଶୁଭଦା। ବଡ଼ ହେଲା ପରେ ଶୁଭଲକ୍ଷ୍ମୀ ଅପେକ୍ଷା ଶୁଭଦା ନାଁଟି ତାକୁ ଭାରି ଭଲ ଲାଗିଥିଲା। ସ୍କୁଲ ଖାତାରେ ନାଁ ଲେଖା ହେଲା ବେଳେ ଜାତକରେ ଲେଖାଥିବା ଅଧିକାଂଶ ନାଁକୁ ନାରାୟଣ ମାଷ୍ଟର ବଦଳେଇ ଦିଅନ୍ତି। ବଡ଼ ହେବା ପରେ ସେଇ ନାଁ ପିଲାମାନଙ୍କୁ ଭଲ ଲାଗେ, ଯେମିତି ଭଲ ଲାଗନ୍ତି ନାରାୟଣ ମାଷ୍ଟ୍ରେ ଅନ୍ୟ ମାଷ୍ଟରଙ୍କ ଠାରୁ। ଶୁଭଦା ବାପାଙ୍କର ଗେହ୍ଲା ଝିଅ, ଆଦର ସୁହାଗ ନ ମିଳିଲେ ସେ କାହାରି ବସ ହେବାର ନୁହେଁ। ବୋଉ ଯଦି କେବେ ରାଗରେ ମାଡ଼ ଦେଇଥିବ, ବାପା ଘରକୁ ଆସିବା ଯାଏ ଲହରେଇ ଲହରେଇ କୋହଟାକୁ ଲମ୍ବେଇ ରଖିଥିବ ଶୁଭଦା। ବାପାଙ୍କୁ ଦେଖିଲେ କଞ୍ଚା ଅମୃତଭଣ୍ଡାରେ ଟେକା ମାଡ଼ ବାଜିଲା ଭଳି ଶୁଖିଯାଇଥିବା ଲୁହଧାର ପୁଣି ଥରେ ଝରିଯିବ, ଭୁଲି ହୋଇଯାଇଥିବା ମାଡ଼ର କଷ୍ଟଟା ଲଙ୍କା ମାରିଚ ବାଟିଥିବା ହାତ ପରି ପୁଣି ଥରେ ରୁଗ ରୁଗ ହୋଇ ପଡ଼ି ଉଠିବ। ବାପା ତାର ପିଠି ଆଉଁସିଥିବେ, ବିନା କାରଣରେ ସୁନା ଝିଅଟାକୁ କାହିଁକି ମାଡ଼ଗାଳି ଦେଉଛ ବୋଲି ବୋଉ ଉପରେ କୃତ୍ରିମ ରୋଷ ପ୍ରକାଶ କରିବେ। ବାସ୍, ଶୁଭଦା ନିଆଁରେ ପାଣି ପଡ଼ିଲା ଭଳି ଥପ୍ କରି କାନ୍ଦ ବନ୍ଦ କରିଦେବ, ଓଠରେ ହସର ବିଜୁଳି ଖେଳାଇ ବୋଉ କାନିରେ ମୁହଁ ଲୁଚାଇବ, କହିବ, ବୋଉ ବାପା ତତେ ମିଛଟାରେ ଗାଳି କାହିଁକି ଦିଅନ୍ତି ଯେ, ତୁ ଜମାରୁ ମନ ଦୁଃଖ କରିବୁନି, ମୋ ସୁନା ବୋଉଟା ପରା। ଶୁଭଦା ଏମିତି କାହାରି କଡ଼ା କଥା ପଦେ ସହିବନି, ଆଉ କାହା ମନରେ ଦୁଃଖ ଦେବା କଥା ବରଦାସ୍ତ କରିବନି। ରଙ୍ଗଣୀ ଫୁଲ ଭଳି ଲହୁଣୀ ମନଟିଏ, ଛୁଇଁଦେଲେ ଦାଗ ହୋଇଯାଏ। ନାରାୟଣ ମାଷ୍ଟର ସେ କଥା ଜାଣନ୍ତି, ନାଲି ଆଖି ଦେଖାଇ ଶୁଭଦାଠାରୁ ପାଠ ଆଦାୟ କରିହୁଏ ନା, କାରଣ କାନ୍ଦି କାନ୍ଦି ଶୁଭଦାର ଆଖି ଦୁଇଟା ମାଷ୍ଟରଙ୍କ ଆଖିଠାରୁ ବେଶୀ ନାଲି ପଡ଼ିଯାଏ। ପିଠି ଥାପୁଡ଼ାଇ ସାବାସ କହିଦେଲେ, ଶୁଭଦାର ପାଠ ତ ପଢ଼େ ନାହିଁ, ପିଇଯାଏ। ମାଷ୍ଟର ପିଲାଙ୍କର ନାଡ଼ି ନକ୍ଷତ୍ର ଦେଖି ପାଠ ପଢ଼ାନ୍ତି, କେଉଁ ଔଷଧ କାହାକୁ କାଟୁ କରିବ, କେଉଁ ମନ୍ତ୍ରରେ କିଏ ବସ ହୁଏ, ସେ କଥା ନାରାୟଣ ମାଷ୍ଟରେ ଦୈବ ବିଧାତା ଭଳି ଜାଣନ୍ତି, କେମିତି କେ ଜାଣି। ଶୁଭଦା ତୁଛା ଡରକୁଳିଟାଏ, ଅଚିହ୍ନା ମଣିଷ, ଚିହ୍ନା ଗାଁ ରାସ୍ତା, କୁକୁର ମାଙ୍କଡ଼ ମଶାଣି, ବିଲ ନାଳ ଉପରର କାଠ ପୋଲ, ଟାଇଁ ଟାଇଁ ଖରା ଆଉ ଝାମ୍ପୁରା ଗଛ ତଳର ଅନ୍ଧାରିଆ ଛାଇ, ସମସ୍ତେ ତାକୁ ଡରାନ୍ତି। ସକାଳୁ ସ୍କୁଲ ଛୁଟି ହେଲେ ତାକୁ ଡର ନ ବାଡ଼ୁଥିବା ଯାଏ ବଳେଇ ଦେବା ପାଇଁ ନାରାୟଣ ମାଷ୍ଟର କିଛି ବାଟ ତା ସାଙ୍ଗେ ସାଙ୍ଗେ ଚାଲି ଚାଲି ଆସନ୍ତି। ସ୍କୁଲ ପାଖକୁ ଲାଗି ବୁଢ଼ା ପୀରଙ୍କ ଆସ୍ଥାନ, ଝଙ୍କା ବରଗଛର ଛନ୍ଦାଛନ୍ଦି ଓହଳ ସବୁ ବ୍ରହ୍ମରାକ୍ଷସର ହାତ ଭଳି ତଳକୁ ଲମ୍ବି ଆସିଥାନ୍ତି, ସତେକି ଧରିତ୍ରୀର ଅନ୍ତ ବିଦାରି ଦେବା ପାଇଁ। ଗଛ ଅଗରୁ ମେଳାମେଳା ମାଙ୍କଡ଼ ଓହ୍ଲାଇ ଆସି ଖିଙ୍କାରି ଗୋଡ଼ାଇ ବାଟ ଜଗନ୍ତି ରାସ୍ତା ମଝିରେ। ପୀର ସାହେବଙ୍କ ଦୁଇକଡ଼ ରାସ୍ତା ତଳକୁ ମୁସଲମାନ କବରଖାନା, ଏତିକି ରାସ୍ତା ଶୁଭଦାକୁ ଜମପୁରୀ ଭଳି ଭୟ ଲାଗେ। ନାରାୟଣ ମାଷ୍ଟ୍ରେ ଶୁଭଦାର ହାତ ଧରି ମଜା ଗପଟିଏ କହି କହି ସେତିକି ରାସ୍ତା ପାର ହୋଇଯାଆନ୍ତି, ତାପରେ ଆସେ ଡାକ୍ତରଖାନା। ସେଠି ମଧ୍ୟ ଦିନ ଦ୍ୱିପହରରେ ଶୁଭଦାକୁ ଡର ଲାଗେ, ଶବ ଏବଂ ରୋଗୀମାନଙ୍କର କଥା ଠିକ୍ ସେଇଠି ତାର ମନେ ପଡ଼େ, ଏବଂ ଶୁଭଦା ସେମାନଙ୍କୁ ପ୍ରାଣୀ ଡରେ। ଡାକ୍ତରଖାନା ପାରି ହେଲେ ନାଳ ପର୍ଯ୍ୟନ୍ତ ସଳଖ ରାସ୍ତା ଦୁଇ କଡ଼କୁ ଲାଗି ଢେଉ ଢେଉକା ସବୁଜ ଧାନ କ୍ଷେତ। ସିଏ ବି ଡରାଏ ସୁଭଦାକୁ, ସବୁଜ ଢେଉ ସବୁ ହାତ ବଢ଼ାଇ ସୁଭଦାର କୁନି କୁନି ପାଦ ଦୁଇଟାକୁ ଯଦି କିଆରୀ ଭିତରକୁ ଭିଡ଼ି ନେବେ, ଆଉ ସେଠି ଯଦି ବେଙ୍ଗ କଙ୍କଡ଼ା କି କୁମ୍ଭୀର ଛୁଆ ଥିବେ, ସୁଭଦା କ'ଣ କରିବ? ନାରାୟଣ ମାଷ୍ଟର ଖାଲି ପାଦରେ ତାତିଲା ବାଲି ଉପରେ ଡଗଡଗ ପାଦ ପକାଉ ପକାଉ କହନ୍ତି, ଚାଲ ନାଳବନ୍ଧରେ ଉଠାଇ ଦେଇ ଆସିବି। ନାଳବନ୍ଧକୁ ଉଠିଗଲେ ସୁଭଦା ସାହସ ଫେରିପାଏ। କାଠପୋଲ ସେପଟେ ଗାଁର ସେତେବେଳକାର ଛୋଟ ବଜାରଟି ବୁଢ଼ୀମାର କୋଳ ପରି ତାକୁ ନିର୍ଭୟ ଲାଗେ। ମାତ୍ର ପୋଲ ପାରି ହେଲେ ତ ଯାଇ ବଜାର। ନାରାୟଣ ମାଷ୍ଟର ହାତ ଧରି ଧରି ଦଦରା କାଠ ପୋଲ ପାରି କରାଇ ଦିଅନ୍ତି। ପୋଲ ପାରି ହେଲେ ସୁଭଦା କହେ, ମାଷ୍ଟରେ ମୁଁ ଏଥର ଚାଲିଯିବି, ଘର ଦିଶିଲାଣି, ଆଉ ଡର ନାହିଁ। ନାରାୟଣ ମାଷ୍ଟର ସେମିତି ଚାଲୁ ଚାଲୁ ମୁଣ୍ଡ ନାଡ଼ି କହନ୍ତି, ଉହୁଁ ବଜାରଟା ପାରି କରିଦିଏ। ଗାଡ଼ି ମଟର ଦିନକୁ ତିନି ଥର ଯାଆସ କରୁଛି ତ, କାଳେ ଗୋଟାଏ ଆସିଯିବ। ସୁଭଦା ଜାଣେ, ନାରାୟଣ ମାଷ୍ଟର ବି ଜାଣନ୍ତି, ଦିନକୁ ତିନି ଥର ମାତ୍ର ଯାଆସ କରୁଥିବା ଗାଡ଼ି ମଟର ସେ ସମୟରେ ହଠାତ୍ କିନି ଆସନ୍ତି ନାହିଁ, ତାଙ୍କର ଗୋଟେ ନିର୍ଦ୍ଦିଷ୍ଟ ବେଳ ଅଛି। ତଥାପି ନାରାୟଣ ମାଷ୍ଟର ବଜାର ପାରି ହେବା ପର୍ଯ୍ୟନ୍ତ ତା ସାଙ୍ଗରେ ଆସନ୍ତି। ସୁଭଦାଙ୍କ ଘର ଚାରିପଟେ ବୁଲିଥିବା ବିରାଟ ହତାଟା ବଜାର ଶେଷକୁ ଲାଗିଛି। ସେଇଠି ଫାଟକ ପାଖରେ ଠିଆ ହୁଅନ୍ତି ନାରାୟଣ ମାଷ୍ଟର, କହନ୍ତି, ଯା ଏଥର ଚାଲି ଯା। ଫାଟକ ପାଖରୁ ଘର ପର୍ଯ୍ୟନ୍ତ ସଳକ ରାସ୍ତାରେ ସୁଭଦା ଏଥର ଗୋଟିଏ ଗୋଟିଏ କରି ଚାଲେ। ତାର ଇଚ୍ଛା ହୁଏ ସେ ମାଷ୍ଟରଙ୍କୁ ଘର ପର୍ଯ୍ୟନ୍ତ ଡାକନ୍ତା, ଆଉ ତା ବୋଉ ମାଷ୍ଟରଙ୍କୁ କହେ ଦହି ସର୍ବତ ଦିଅନ୍ତେ, ନହେଲେ ବାଧ୍ୟ କରି ଖାଇବାକୁ ଦେଇ ଛାଡ଼ନ୍ତା। କିନ୍ତୁ ସେ ଜାଣେ ନାରାୟଣ ମାଷ୍ଟର ଗାଧୋଇବେ, ଠାକୁର ପୂଜା କରିବେ, ତାପରେ ଯାଇ କିଛି ଖାଇବେ। ସକାଳୁ ଅଗାଧୁଆରୁ ଚା ପାନ ଛଡ଼ା ସେ କିଛି ବି ଖାଆନ୍ତି ନାହିଁ। ସୁଭଦା ଘରେ ପଶିବା ଯାଏଁ ନାରାୟଣ ମାଷ୍ଟର ଖରାଟାରେ ସେମିତି ଠିଆ ହୋଇଥାନ୍ତି। ସୁଭଦା ଖାଇ ବସିଲା ବେଳେ ଭାବେ, ନାରାୟଣ ମାଷ୍ଟର ଅଗାଧୁଆ ଅଖିଆ ତା ପାଇଁ ପ୍ରତିଦିନ ଖରାରେ ଏତେ ବାଟ ଚାଲନ୍ତି କେଉଁ ଆଶାରେ? ନାରାୟଣ ମାଷ୍ଟର ଦିନେ କେବେ ମୁହଁ ଖୋଲି ନିଜର ଅଭାବ ଅସୁବିଧା କେଉଁ ପିଲାଙ୍କ ଅଭିଭାବକ ଆଗରେ କହନ୍ତି ନାହିଁ। ପାଠରେ ପଛୁଆ ପିଲାମାନଙ୍କୁ ଛୁଟି ପରେ ଘଣ୍ଟାଏ ଅଧିକା ପାଠ ପଢ଼ାନ୍ତି ବୋଲି ବାପା ମାଆଙ୍କ ଠାରୁ ସେଥିପାଇଁ ଟ୍ୟୁସନ ବାବଦ ଦରମା ନିଅନ୍ତି ନାହିଁ। ମନ ଇଚ୍ଛାରେ ସେ ବିଦ୍ୟାଦାନ କରନ୍ତି, ସ୍ନେହଦାନ କରନ୍ତି, ତାର ମୂଲ୍ୟ କ'ଣ ଏତେ କମ୍ ଯେ ସେ ହାତ ପତେଇବେ? ନାରାୟଣ ମାଷ୍ଟର ସବୁବେଳେ କହନ୍ତି, ତୋ ବାପା ମା ତୋତେ ଲକ୍ଷ୍ମୀ ଠାକୁରଣ ଭାବେ ସ୍ଥାପନା କରିବା ପାଇଁ ଚାହାନ୍ତି, ମୁଁ କିନ୍ତୁ ତୋତେ ସରସ୍ୱତୀ ଭାବରେ ଦେଖିବାକୁ ଚାହେଁ। ପାଠରେ ମନ ଦେଲେ ତୁ ସରସ୍ୱତୀ ହେଇ ବାହାରିବୁ, ଆମ ଅଞ୍ଚଳର ନାଁ ରଖିବୁ। ଅଧ୍ୟାପିକା ସୁଭଦା ଆଜି ଯାହା ହେଇପାରିଛି, ଯେଉଁଠି ପହଞ୍ଚି ପାରିଛି, ସେଥିରେ ନାରାୟଣ ମାଷ୍ଟରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯେ ରହିଛି, ସେ କଥା ସେ ମର୍ମେ ମର୍ମେ ଉପଲବ୍ଧି କରେ। ନାରାୟଣ ମାଷ୍ଟରଙ୍କ କୋଳରେ ବସି ପାଠ ପଢ଼ୁଥିବା ଅତୀତକୁ ସ୍ମରଣ କଲେ ନାରାୟଣ ମାଷ୍ଟରଙ୍କ ମୁହଁଟା ଜଗନ୍ନାଥଙ୍କ ମୁହଁ ଭଳି ତା ମନରେ ଭାସି ଉଠେ। ସୁଭଦା ଭକ୍ତିପୂତ ପ୍ରଣାମ ଜଣାଏ। ସେ ଭାବେ ଜଗନ୍ନାଥଙ୍କୁ ପ୍ରଣାମ କଲେ ନାରାୟଣ ମାଷ୍ଟର ହିଁ ପାଆନ୍ତି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର କଥାଟି ନାରାୟଣ ମାଷ୍ଟରଙ୍କ ପାଇଁ ଯେମିତି ଲେଖା ହେଇଛି, ଆଜି ସେଇ ନାରାୟଣ ମାଷ୍ଟର ତା ଦ୍ୱାରକୁ ସାହାଯ୍ୟ ପାଇଁ ଆସି ଚାରି ଚାରି ଥର ଫେରିଗଲେ। ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ପାଇଁ ସୁଭଦା ପାଖରେ ବନ୍ଧୁବାନ୍ଧବ ଚିହ୍ନାଜଣା ଆସି ପହଞ୍ଚିବା ବେଳେ ସୁଭଦା ସେମାନଙ୍କୁ ସାହାଯ୍ୟ କରେ। ପରସ୍ପର ସାହାଯ୍ୟ ଓ ସହଯୋଗରେ ସଂସାର ଚଳେ। ବେଳ ପଡ଼ିଲେ ସୁଭଦା ମଧ୍ୟ କାହାଠାରୁ କଥା ପଦକରେ ହେଲେ ବି ସାହାଯ୍ୟ ଲୋଡ଼େ। କିନ୍ତୁ ନାରାୟଣ ମାଷ୍ଟର ସାହାଯ୍ୟ ପାଇଁ ଏ ବୟସରେ ଗାଁରୁ ଚାରିଥର ଆସି ସୁଭଦା ପାଖରେ ହାତ ପତିବା ଯେତିକି ବିସ୍ମୟକର ସେତିକି ବ୍ୟଥାଦାୟକ। ବୋଧହୁଏ ଅଭାବରୁ ସ୍ୱଭାବ ନଷ୍ଟ କଥାଟା ସତ୍ୟ। ନାରାୟଣ ମାଷ୍ଟର ବୃଦ୍ଧ, ବହୁଦିନ ଉପାର୍ଜନହୀନ, ପୁଅ ଅପଦାର୍ଥ ବେକାର, ମାଷ୍ଟରଙ୍କ ଉପରେ ବୋଝ। ବୋଧହୁଏ ପୁଅକୁ ଚାକିରି କରାଇଦେବା କିମ୍ବା କିଛି ଟଙ୍କା ଧାର ଦେଇ ପୁଅକୁ କିଛି ବ୍ୟବସାୟରେ ଲଗାଇଦେବା ତାଙ୍କ ଉଦ୍ଦେଶ୍ୟ। ନିଜର ଶକ୍ତି ସାମର୍ଥ୍ୟ ଭିତରର କଥା ହେଲେ ଏ ପ୍ରକାର ସାହାଯ୍ୟ ଅଳ୍ପ ବହୁତ କରିଛି ସୁଭଦା। ଏ ସଂକ୍ରାନ୍ତରେ ସୁଭଦାର ବନ୍ଧୁ ଯେତିକି ତାଠାରୁ ଶତ୍ରୁ ବେଶୀ, କାରଣ ସବୁବେଳେ ସାହାଯ୍ୟ ସମସ୍ତଙ୍କୁ କରିହୁଏ ନା। ଶକ୍ତି ଭିତରର କଥା ହେଲେ ଅନ୍ୟକୁ ଯଥାସାଧ୍ୟ ସାହାଯ୍ୟ କରିବାର ଆନ୍ତରିକ ମନୋବୃତ୍ତି ସୁଭଦାର ମାତୃଦତ୍ତ ଗୁଣ। ସେଥିପାଇଁ ନିଜେ ବେଶ ଅସୁବିଧାର ସମ୍ମୁଖୀନ ବି ହୁଏ। ଆଜିକାଲି ସୁଭଦା ବି ଅନ୍ୟକୁ ସାହାଯ୍ୟ କରିବା ପାଇଁ ଦୋଦପାଞ୍ଚ ହୁଏ। ସ୍ୱାମୀ ଏବଂ ପିଲାମାନେ ସୁଭଦା ଉପରେ ଏଥିପାଇଁ ବହୁତ ନାରାଜ। ବିକଳ ହୋଇ ସୁଭଦା ଭାବିଲା, ଆହା, ନାରାୟଣ ମାଷ୍ଟର ତା ପାଖରେ ସାହାଯ୍ୟ ପ୍ରାର୍ଥୀ ହୋଇ କାହିଁକି ନିଜକୁ ଛୋଟ କରିଦେଲେ? ଆଜିକାଲି କେହି ସାହାଯ୍ୟ ପାଇଁ ଘରକୁ ଆସିଲେ ସମସ୍ତଙ୍କର, ଏପରିକି ସୁଭଦାର ମନ ମଧ୍ୟ ତା ପ୍ରତି ଉଣା ହୋଇଯାଏ। ଯିଏ ସାହାଯ୍ୟ ପାଏ ସେଇ ତ ସୁଭଦାର ନିନ୍ଦୁକ, ବେଳ ପଡ଼ିଲେ ଶତ୍ରୁ। ସେପରି ଅସୁବିଧାରେ ପଡ଼ିନଥିଲେ ନାରାୟଣ ମାଷ୍ଟର କାହାରି ପାଖରେ ହାତ ପାଥିବା ମଣିଷ ନୁହନ୍ତି। ସୁଭଦା ଭାରି ଛଟପଟ ହେଲା, ତାଙ୍କ ସଙ୍ଗେ ଦେଖା ହେଲାନି ବୋଲି ବିରକ୍ତ ହୋଇ ସମସ୍ତଙ୍କୁ ଗାଳିଦେଲା। ଶେଷକୁ ବୁଝାପଡ଼ିଲା ସାନ ପୁଅ ହିଁ ତାଙ୍କୁ ଫେରାଇ ଦେଇଛି, ତାର ବା ଦୋଷ କ'ଣ? ସେଦିନ ସୁଭଦା ଗାଧୁଆ ଘରେ ପଶି ପାଣି ପାଇପ୍ ଖୋଲିଛି ତ, ସାନ ପୁଅ କବାଟ ବାଡ଼ି ଡାକିଲା, ମା କିଏ ଜଣେ ଖୋଜୁଛି? କିଏ? ପାଣି ପଡ଼ିବା ଶବ୍ଦକୁ ଟପେଇ ଚଢ଼ା ଗଳାରେ ସୁଭଦା ଉତ୍ତର ଦେଲା, ଜାଣିନି। ପୁଅ ଆହୁରି ଜୋରରେ ଲେଉଟି ଜବାବ ହାଙ୍କିଲା। ସୁଭଦା ଚିଡ଼ି ଯାଇ ପାଟି କଲା, ପଚାରିବୁଛୁ କ'ଣ ଦରକାର? ପୁଅ ବିରକ୍ତ ହୋଇ କହିଲା, ପଚାରିଲେ କହୁଛନ୍ତି ମାଆଙ୍କୁ ଡାକ, ତୁ ପିଲା ଲୋକ, ମୁଁ କିଏ ବୋଲି କ'ଣ ବୁଝିବୁ? ସୁଭଦ୍ରା ମୁହଁରେ ସାବୁନ ଲଗା ଲଗା ଆଖିରେ ପାଣି ସାବୁନ ପଶିଗଲା। ଆଖି ଯେତିକି ପୋଡ଼ି ଉଠିଲା ସୁଭଦ୍ରା ସେତିକି ଚିଡ଼ି ଉଠିଲା। ସକାଳୁ ସକାଳୁ ନିଶ୍ଚୟ କେହି ହିତଶତ୍ରୁ ଆସି ପହଞ୍ଚିଗଲେଣି, ଏମିତି ଉତ୍ତର ସେମାନେ ଦିଅନ୍ତି। ସୁଭଦ୍ରା ଭିତର ଥାଇ ପଚାରିଲା, କ'ଣ ଜଣେ ଭଦ୍ରଲୋକ? ନା ନା, ଏମିତି ଜଣେ ଇଆଡ଼ୁ ସିଆଡ଼ୁ ଲୋକ ହୋଇଥିବେ, ଭଦ୍ରଲୋକ ଆଦୌ ନୁହଁ, ପୁଅ ସଙ୍ଗେ ସଙ୍ଗେ ଉତ୍ତର ଦେଲା। ସୁଭଦ୍ରା ଏଥର ବିରକ୍ତିରେ ଚିଲେଇ ଉଠେଇ କହିଲା, ତେବେ ତ ସିଧା କହିଦେବୁ ମା ଗାଧୁଆ ଘରେ, ଡେରି ହେବ, ପରେ ଆସନ୍ତୁ, ମୋତେ ବିରକ୍ତ କରୁଛୁ କାହିଁକି? ମଣିଷ ଛୁଟି ଦିନରେ ଟିକେ ଭଲ କରି ଗାଧୋଇ ବି ପାରିବନି। ଥରେ ତ କହିଛି ଯଦି ଭଦ୍ରଲୋକ ତେବେ ଡ୍ରଇଂ ରୁମ୍ରେ ବସାଅ, ନାହିଁ ତ ଗେଟ୍ ପାଖରୁ ବିଦା କରିଦିଅ। ସୁଭଦ୍ରା ଜୋରରେ ପାଣି ପାଇପ୍ ଖୋଲିଦେଲା ଓ ମୁଣ୍ଡଟାକୁ ଥଣ୍ଡା କରିବା ପର୍ଯ୍ୟନ୍ତ ଧୋଇଲା। ସାନ ପୁଅ ଗେଟ୍ ବାହାରୁ ବୁଢ଼ାଟାକୁ ଘଉଡ଼ାଇଦେଲା। ସବୁ ଶୁଣି ସୁଭଦ୍ରା ଚାପା ବିରକ୍ତିରେ ଗୁମୁରି ଗୁମୁରି କହିଲା, ପିଲାଗୁଡ଼ାକ ପାଠଶାଠ ପଢ଼ିଲ, ତେବେ ବି ଜାଣିପାରିଲନି ଭଦ୍ରଲୋକ କିଏ? ନାଡ଼ ମାଷ୍ଟର ଯଦି ଭଦ୍ରଲୋକ ନୁହନ୍ତି ତେବେ ଏ ସଂସାରରେ ଆଉ କେହି ଭଦ୍ରଲୋକ ହୋଇପାରିବେନି। ସାନ ପୁଅ ମାଆକୁ କିଛି ନ କହି ଭାବୁଥାଏ, ଭଦ୍ରଲୋକ କିଏ ତମେ ଚିହ୍ନିଛ? ତମେ ପରା ଯେଉଁମାନଙ୍କୁ ଭଦ୍ରଲୋକ ଘରି ବୋଲି ବୈଠକ ଘରେ ବସାଅ, ସମସ୍ତେ କିଛି ନା କିଛି ନୀତି ବିରୁଦ୍ଧ କାମ ପାଇଁ ବୈଠକ ଘରେ ଅପେକ୍ଷା କରିଥାନ୍ତି। କିଏ ଆସିଥାଏ ଅଧ୍ୟାପିକା ସୁଭଦ୍ରା ପାଖକୁ ପୁଅ ଝିଅ ସମ୍ପର୍କୀୟ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଧରି ପରୀକ୍ଷାର ନମ୍ବର ବଢ଼ାଇବା ପାଇଁ? କିଏ ଆସିଥାଏ ବାପାଙ୍କୁ ଲୋଭନୀୟ ତୋଷାମତ କରି କିଛି ଅନୁଚିତ ଫାଇଦା ଉଠାଇବା ପାଇଁ? ସମସ୍ତେ କୌଣସି ନା କୌଣସି ଦୁର୍ନୀତିଗ୍ରସ୍ତ ମୁଖା ପିନ୍ଧି ଆସିଥାନ୍ତି, ଅଭଦ୍ର ହିଁ କୁହାଯାଆନ୍ତା ସେମାନଙ୍କୁ। ପ୍ରକାଶ୍ୟରେ ସେ ପଚାରିଲା, କେମିତି ଜାଣିବି କିଏ ଭଦ୍ରଲୋକ? ପୋଷାକରୁ ତ ଦଦରା ବୁଢ଼ାଟାଏ, ଏକବାର ଅପରିଚ୍ଛନ୍ନ, ବୈଠକରେ ପାଦ ପକାଇବା କଥା ବି ନୁହଁ। ବିକଳ ହୋଇ ସୁଭଦ୍ରା ଭାବୁଥାଏ, ସତରେ ଭଦ୍ରଲୋକ କିଏ? କ'ଣ ତାର ସଂଜ୍ଞା? ପୁଅକୁ ସେ କେମିତି ବୁଝେଇବ? କେମିତି ବୁଝେଇବ ଯେ ତାଙ୍କର ପାଦଧୂଳି ତା ବୈଠକ ଘରେ ପଡ଼ିଥିଲେ ସବୁ ପାପର ପ୍ରକ୍ଷାଳନ ହୋଇଥାନ୍ତା ବୋଲି? ନାରାୟଣ ମାଷ୍ଟରଙ୍କ ପ୍ରତି ସମସ୍ତ ଭକ୍ତି ଓ ଶ୍ରଦ୍ଧା ସତ୍ତ୍ୱେ ତଥାପି ଘୁଣ ପୋକଟିଏ ସନ୍ତର୍ପଣରେ ନାରାୟଣ ମାଷ୍ଟରଙ୍କ ପାଇଁ ମନର ନିର୍ମଳ ଭାବନାକୁ ଖୁଟଖୁଟ କରି କାଟୁଥାଏ। ନାରାୟଣ ମାଷ୍ଟର ବି ସମସ୍ତଙ୍କ ପରି ସାହାଯ୍ୟ ମାଗିଲେ, ସାହାଯ୍ୟର ପରିମାଣ ଯଦି ତା ଶକ୍ତିର ବାହାର ହୁଏ ତେବେ ବି ସେ ଶତ୍ରୁ ହୋଇଯିବ, ତେବେ ସେ ବି ଶତ୍ରୁ ହୋଇଯିବ, ଆଉ ସେ ସୁଭଦ୍ରାର ଅକଲ୍ୟାଣ କରିବେ? କ'ଣ ଉତ୍ତର ଦେବ ଭାବୁ ଭାବୁ ନାରାୟଣ ମାଷ୍ଟରଙ୍କ ଚିଠିର ଉତ୍ତର ଦେଇପାରିଲାନି ସୁଭଦ୍ରା। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ଯଦି ସେଥିପାଇଁ ଅକ୍ଷମ ହୁଏ, ନାରାୟଣ ମାଷ୍ଟର ରାମା ଦାମା ଯେ କେହି ନୁହନ୍ତି ଯେ ତାଙ୍କ ପାଖରେ ସେ ମିଥ୍ୟା ପ୍ରତିଶ୍ରୁତି ଦେଇଦେବ ଏବଂ ସେଥିପାଇଁ କିଛି ଗ୍ଲାନି ବି ଆସିବନି ମନରେ। ଯଦି ତାଙ୍କୁ ପ୍ରତିଶ୍ରୁତି ନ ଦେବ ତେବେ ଚିଠିରେ କ'ଣ ଲେଖିବ? କିଏ ଜାଣେ ନାରାୟଣ ମାଷ୍ଟର ତାଠାରୁ କେତେ ବେଶୀ ଆଶା କରନ୍ତି? ଫେରିବାଲା ସଙ୍ଗେ ଦର କଷା ଭଳି ପଚିଶ ମାଗିଲେ ପାଞ୍ଚ ମିଳେ ନୀତିରେ ଆଜିକାଲି ସାହାଯ୍ୟ ସେ ବି ମଗାଯାଏ। ନାରାୟଣ ମାଷ୍ଟର ସେମିତି ଗୋଟାଏ ବେଓଦିଆ ସାହାଯ୍ୟ ପାଇଁ ହାତ ପତେଇ ନାହାନ୍ତି ତ? କିଏ ଜାଣେ, ଆଜିକାଲି ତାଙ୍କର ଅବସ୍ଥା ତ ଅତି ଶୋଚନୀୟ। ସୁଭଦ୍ରା ଶୁଣିଛି ପଥ୍ୟ ତ ଦୂରର କଥା, ନିୟମିତ ଖାଦ୍ୟ ବି ଜୁଟେ ନାହିଁ ତାଙ୍କୁ, କ'ଣ ଲେଖିବ ଭାବୁ ଭାବୁ ସୁଭଦ୍ରା ଅନେକ ଦିନ ଚୁପ୍ ରହିଗଲା। ହଠାତ୍ ଦିନେ ରେଜିଷ୍ଟ୍ରି ଡାକରେ ଚିଠିଟିଏ ଆସିଲା ନାରାୟଣ ମାଷ୍ଟରଙ୍କ ଠାରୁ, ସ୍ୱାମୀ ଏବଂ ପିଲାଏ ଛିଗୁଲେଇଲେ, ଆସିଗଲା ପରୱାନା, କାଳେ ସାହାଯ୍ୟ ପାଇଁ ଆବେଦନ ପତ୍ରଟି ହଜିଯିବ ବୋଲି ଏଥର ରେଜିଷ୍ଟ୍ରି ଡାକରେ ଆସିଛି, ଫାଙ୍କି ଦେବାରେ ଯୋଉ ନାହିଁ। ଯେତେ ହେଲେ ହାତ ଧରି ଅକ୍ଷର ଆରମ୍ଭ କରିଥିଲେ ତ, ଗୁରୁଦକ୍ଷିଣା ପରିମାଣଟା କେତେ ଦେଖ। ସୁଭଦ୍ରାର ମୁହଁ ଦୁଃଖ ଓ ଗ୍ଲାନିରେ ରଙ୍ଗା ପଡ଼ିଗଲା। ଉତ୍କଣ୍ଠାରେ ସେ ଚିଠିଟି ଖୋଲିଲା, ଚିଠି ପଡ଼ି ସ୍ତବ୍ଧ ହୋଇଗଲା। ତାର ଶିକ୍ଷା, ସଭ୍ୟତା, ସାମାଜିକ ସମ୍ମାନ, ଧନ ଦୌଲତ, ଷ୍ଟାଟସ୍, ସବୁକିଛି ଖଣ୍ଡିଏ ମାତ୍ର ଚିଠିରେ ଭୁଲୁଣ୍ଠିତ ହେଲା। ଚିଠିଟି ନାରାୟଣ ମାଷ୍ଟର ନୁହନ୍ତି, ତାଙ୍କ ପୁଅ ନବୀନ ଲେଖିଥିଲା। ପୂଜନୀୟ ଅପା, 15 ଦିନ ତଳେ ବାପାଙ୍କର ଦେହାନ୍ତ ହୋଇଗଲା, ମୃତ୍ୟୁ ପର୍ଯ୍ୟନ୍ତ ତମକୁ ଖୋଜୁଥିଲେ, ତାଙ୍କର ଆଶା ଥିଲା ସେ ତମ ଦୁଆରୁ 4 ଥର ଫେରିଛନ୍ତି ଶୁଣି ନିଶ୍ଚୟ ତାଙ୍କୁ ଦେଖା କରିବାକୁ ତମେ ଥରେ ହେଲେ ଗାଁକୁ ଆସିବ, କିଛି ନହେଲେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇ ଅନ୍ତତଃ ଚିଠି ଖଣ୍ଡେ ଦେବ। ସେଇ ଚିଠି ଖଣ୍ଡକ ପାଇଥିଲେ ସେ ଅନ୍ତତଃ ଶାନ୍ତିରେ ମରିଥାନ୍ତେ। ଅପା, ବାପା ଶେଷରେ ଋଣଗ୍ରସ୍ତ ହୋଇ ଚାଲିଗଲେ, ସେତିକି ତାଙ୍କର ଦୁଃଖ। ସାନ ଭଉଣୀ ବାହାଘର ବେଳେ ତମ ବାପା ବାଧ୍ୟ କରି 2000 ଟଙ୍କା ବାପାଙ୍କୁ ଦେଇଥିଲେ, ସେତିକି ନ ଦେଇଥିଲେ ବେଦିରୁ ବର ଉଠି ଯାଇଥାନ୍ତା। ତମ ବାପା ଟଙ୍କାଟା ସାହାଯ୍ୟ କରିଥିଲେ ବୋଲି ମୋ ବାପା ତାକୁ ଋଣ ଭାବରେ ଗ୍ରହଣ କରି ଶୁଝିଦେବ ବୋଲି ପଣ କରିଥିଲେ, ମୁଁ ତ ଅଯୋଗ୍ୟ ହେଲି, ଋଣ ଶୁଝିବ କିଏ? ଏ ଭିତରେ ତମ ବାପା ବି ଚାଲିଗଲେ, କିନ୍ତୁ ମୋ ବାପା ସେ ଋଣଭାରକୁ ଭୁଲିଲେ ନାହିଁ। ତମ ଭାଇଙ୍କୁ କେମିତି ସେ ଟଙ୍କାଟା ଫେରେଇବେ ସେଇ କଥା ଭାବିବା ବି ତମର ଦ୍ୱାରସ୍ଥ ହୋଇଥିଲେ। ବାପାଙ୍କ ହିସାବରେ ସୁଧ ମୂଳ ମିଶି 10,000ରୁ ବେଶୀ ହେବ, ତେଣୁ ଘର ଢିଅ ଖଣ୍ଡିକ କେବଳ ମୋରି ପାଇଁ ଛାଡ଼ିଦେଇ ବାକି ସବୁତକ ସମ୍ପତ୍ତି ତମରି ନାଁରେ କରିଯାଇଛନ୍ତି। ଉଦ୍ଦେଶ୍ୟ, ତମେ ସେ ଜମିର ମୂଲ୍ୟ ବାବଦକୁ ଟଙ୍କାଟା ତମ ଭାଇଙ୍କୁ ଦେଇଦେବ ଏବଂ ଚାହିଁଲେ ଜମିଟା ବିକ୍ରି କରିଦେଇ ତମ ଟଙ୍କା ତମେ ପାଇଯିବ। ଏତିକି ସାହାଯ୍ୟ ପାଇଁ ସେ ତମ ଘରକୁ ଜରାବ୍ୟାଧିକୁ ଖାତିର ନ କରି ଯାଇଥିଲେ। ମୋର ଅଯୋଗ୍ୟତା ଏବଂ ବାପାଙ୍କ ଅସହାୟତାର ସୁଯୋଗରେ ଗାଁ ଲୋକ ଆମର ସୁନାଥାଳି ଭଳି ଜମିକୁ ଶାଗ ମାଛ ମୂଲ୍ୟରେ ନେବା ପାଇଁ ଫିକର କରିଥିଲେ। ନହେଲେ ବାପା ଅନେକ ଦିନରୁ ଜମି ବିକି ଋଣ ଶୁଝି ଦେଇଥାନ୍ତେ ଓ ଖୋଲା ମନରେ ମରିପାରିଥାନ୍ତେ। ତମଠାରୁ ଚିଠି ନ ପାଇ ସେ ବୋଝଟାଏ ନେଇ ସଂସାର ଛାଡ଼ିଲେ। ତମେ ଯଦି ଏଥିପାଇଁ ଟିକେ ହଇରାଣ ହୁଅ ତାଙ୍କୁ କ୍ଷମା କରିଦେବ ବୋଲି ବଡ଼ କାକୁତି ମିନତି କରି ସେ ପ୍ରାଣ ଛାଡ଼ିଛନ୍ତି। ରହିଲି ହତଭାଗ୍ୟ ନବୀନ। ଶୁଭଦାର ଅନୁମାନ ଅନୁସାରେ ନାରଣ ମାଷ୍ଟରଙ୍କର ସବୁ ସମ୍ପତ୍ତି 10,000 ଟଙ୍କାରୁ ଯଥେଷ୍ଟ ଉର୍ଦ୍ଧ୍ୱ ହେବ। ନାରଣ ମାଷ୍ଟର ତା ଉପରେ ଏତେ ବଡ଼ ଦୁଃଖ ଓ ଅପରାଧର ବୋଝ ଚାପିଦେଲେ କାହିଁକି? ବୋଧହୁଏ ତା ଉପରେ ତାଙ୍କର ସ୍ନେହ ଓ ଭରସାର ଆଧିକ୍ୟ ଯୋଗୁଁ ସେ ଏପରି କଲେ। ନିଜ ବାପାଙ୍କର ମୃତ୍ୟୁ ସମ୍ବାଦ ପାଇ ଶୁଭଦା ଏମିତି ଦିନେ ଲୁହ ଝରାଇ କାନ୍ଦିଥିଲା, ମାତ୍ର ଆଜି ସେ ଲହୁ ଝରାଇ କାନ୍ଦୁଛି। କାରଣ ସେଦିନ ତାର ଆଖି ଫଟା ହିଁ ଲୁହ ଝରୁଥିଲା, ଆଜି ହୃଦୟ ଫାଟି ଆଖି ଦେଇ ଲହୁ ଝରୁଛି।